ନମସ୍କାର ଶ୍ରୋତା ବନ୍ଧୁ, ଆଇନା ଓ ୱାଟର ଏଡ୍ର ସହାୟତାରେ ଓଡ଼ିଶା ମୋବାଇଲ ବାଣୀ ନେଇ ଆସିଛି ଋତୁସ୍ରାବ ଓ ପରିଚ୍ଛନ୍ନତା ବିଷୟ ଉପରେ ଏକ ଅଭିଯାନ, ଯେଉଁଥିରେ ଆମେ କଥା ହେବା ଋତୁସ୍ରାବ ସହିତ ଜଡ଼ିତ କେତେକ ବିଷୟ ଉପରେ ଏବଂ ବିଶେଷଜ୍ଞ ଉତ୍ତର ଦେବେ ଆପଣଙ୍କ ପ୍ରଶ୍ନର। ତେବେ ବିଶେଷଜ୍ଞଙ୍କୁ ଆପଣଙ୍କ ପ୍ରଶ୍ନ ପଚାରିବା ପାଇଁ ଟିପନ୍ତୁ ନମ୍ବର 3 ଏବଂ ରେକର୍ଡ କରନ୍ତୁ ନିଜର ପ୍ରଶ୍ନ। ଆପଣଙ୍କ ପ୍ରଶ୍ନର ଉତ୍ତର ଶୁଣିପାରିବେ ପ୍ରତ୍ୟେକ ରବିବାର ସନ୍ଧ୍ୟା 7ଟାରୁ 8ଟା ମଧ୍ୟରେ ଓଡ଼ିଶା ମୋବାଇଲ ବାଣୀରେ। ହଁ ଶ୍ରୋତା ବନ୍ଧୁ, ଆପଣଙ୍କ ନାମକୁ ଏହି କାର୍ଯ୍ୟକ୍ରମରେ ଗୋପନୀୟ ରଖାଯିବ। ଧନ୍ୟବାଦ।